ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖିଆ ଖବର। କୃଷି କ୍ଷେତ୍ର ଉତ୍ପାଦନ ବଢ଼ାବାର ଲାଗି ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାକୁ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ। ମୁଖ୍ୟମନ୍ତ୍ରୀଙ୍କର ଅଧ୍ୟକ୍ଷତାରେ ଲୋକସେବା ଭବନରେ ଚାଲିଛି ରାଜ୍ୟ କ୍ୟାବିନେଟ୍ ବୈଠକ। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଲାଗି ଆଇବାକାଲିଠାରୁ ମୂଲ ହେବା ପଞ୍ଜୀକରଣ। ବୌଦ୍ଧଠାରେ ଉଦ୍ଘାଟିତ ହେଲା ଆନ୍ତଃ ଜିଲ୍ଲା ସାହାଣିକ ଫୁଟବଲ ଟୁର୍ଣ୍ଣାମେଣ୍ଟ। ଆଉ ଉତ୍ତର ପଶ୍ଚିମ ବଙ୍ଗୋପସାଗରନ ହୋଇଥିବା ଲଘୁଚାପ ପ୍ରଭାବତି ଆଇବା ଶନିବାର ତକ ରାଜ୍ୟର ବଡ଼ଭାଗୀ ଜାଗାନ ବର୍ଷାର ସମ୍ଭାବନା। ଏଥର ପୂରା ଖବର। ଦେଶେ କୃଷି କ୍ଷେତ୍ରର ଉତ୍ପାଦନ ବଢ଼ାବାର ଲକ୍ଷ୍ୟଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ୍ ବୈଠକଟି ଆଜି ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାକୁ ଅନୁମୋଦନ କରାଯାଇଛି। ଫସଲ ବିବିଧତା ଆଉ ସ୍ଥାୟୀ କୃଷି ପଦ୍ଧତି ବଢ଼ାବାର, ଅମଲ ଉତ୍ତରର ସଂରକ୍ଷଣ ବଢ଼ାବାର, ଜଳସେଚନ ସୁବିଧାଟି ଉନ୍ନତି ଆନ୍ବାର ଆଉ ଋଣ ସୁବିଧାକେ ସହଜ କର୍ବାଟା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ ଆଏ। କମ୍ ଉତ୍ପାଦନ କରୁଥିବା, କମ୍ ଚାଷ ହେଉଥିବା ଆଉ କମ୍ ଋଣ ନେଉଥିବା ଦେଶର 100 ଜିଲ୍ଲାକେ ଯୋଜନାଥି ସାମିଲ କରାଯାଇକରି କୃଷି ଉତ୍ପାଦନ ବଢ଼ାବାର ଲାଗି ଚେଷ୍ଟା କରାଯିବା। ଏହି ଯୋଜନାର ଲାଭ ଦେଶର 70 ଚାଷୀ ପାଇପାରିବେ ବୋଲି କେନ୍ଦ୍ର କ୍ୟାବିନେଟ୍ ବୈଠକ ବାବଦେ ସାମ୍ବାଦିକ ସମ୍ମିଳନୀ ସୂଚନା ଦେଇକରି କେନ୍ଦ୍ର ସୂଚନା ଆଉ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି
100 ऐसे जिले जिसमें कृषि पर 3 पैमानों पर वो बाकी सब जिलों से पीछे हो, ऐसे 100 जिलों को चयनित करके उसमें एक फोकस्ड वे में 11 मंत्रालयों के 36 स्कीम्स, इन सबको कन्वर्ज करके एक इंटीग्रेटेड वे में कृषि का विकास करें, ये प्रधानमंत्री धनधान्य कृषि योजना का उद्देश्य है।
ସେନ୍ତା ଅକ୍ଷୟ ଶକ୍ତି କ୍ଷେତ୍ରଥି 20,000 କୋଟି ଟଙ୍କା ବିନିଯୋଗ କରିବା ଲାଗି ଜାତୀୟ ତାପଜ ବିଦ୍ୟୁତ୍ ନିଗମ ଏନ୍ଟିପିସିକେ ଅନୁମତି। ଏନ୍ସିଏଲ୍ ଇଣ୍ଡିଆ ଲିମିଟେଡ୍ ନବରତ୍ନ ଉଦ୍ୟୋଗ ଲାଗି ଥିବା ନିୟମାବଳୀ କୋହଲ ବାବଦ ପ୍ରସ୍ତାବକେ ବିଲ୍ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛେ ବୋଲି ଶ୍ରୀ ବୈଷ୍ଣବ କହିଛନ୍। ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲାଙ୍କର ଐତିହାସିକ ମହାକାଶ ଅଭିଯାନକେ ନେଇକରି ଆଜି କେନ୍ଦ୍ର କ୍ୟାବିନେଟ୍ ବୈଠକଟି ଗୋଟିଏ ପ୍ରସ୍ତାବ ପାରିତ ହୋଇଛି। ବିଶ୍ୱସ୍ତରର ମହାକାଶ ଗବେଷଣା ସଂସ୍ଥାମାନଙ୍କ ସଙ୍ଗେ ମିଶିକରି ଏହି ଅଭିଯାନକେ ସଫଲ କରିଥିବା ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ ଇସ୍ରୋର ବୈଜ୍ଞାନିକ ଆଉ ଇଞ୍ଜିନିୟରମାନଙ୍କୁ ଏ ଅବସରରେ ପ୍ରଶଂସା କରାଯାଇଥିଲା। ଏ ବାବଦ ସୂଚନା ଦେଇକରି କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍, ଶୁଭାଂଶୁ ଶୁକ୍ଲାଙ୍କର ଏହି ଅଭିଯାନର ସଫଳତା ଭାରତର ମହାକାଶ କେନ୍ଦ୍ର ସ୍ଥାପନା ଉଦ୍ୟମ ଲାଗି ଆହୁରି ତହକ ଭରିଦେଇଛି।
आज मंत्रिमंडल कई महत्वपूर्ण विषयों के साथ देश की एक महान उपलब्धि से जुड़ी देश की भावना को अभिव्यक्त कर रही है। 15 जुलाई को भारत की अनंत आकांक्षाओं का प्रतिनिधित्व करते हुए ग्रुप कैप्टन शुभांशु शुक्ला अंतरिक्ष यात्रा से सकुशल धरती पर लौटे हैं। ये समूचे देश के लिए गर्व, गौरव और उल्लास का अवसर है। आज मंत्रिमंडल देश के साथ मिलकर ग्रुप कैप्टन शुभांशु शुक्ला की सफलतापूर्वक पृथ्वी पर लौटने का अभिनंदन करता है।
ଆଇବା 21 ହେବାରକେ ଥିବା ସଂସଦର ମୌସୁମୀ ଅଧିବେଶନକୁ ନେଇକରି ଆଇବା ରବିବାର ଦିନ ସରକାରଙ୍କ ତରଫରୁ ସର୍ବଦଳୀୟ ବୈଠକ ଡକାଯାଇଛି। ଆଇବା ଅଧିବେଶନକେ ସୁରୁଖୁରୁତି ପରିଚାଳନା କରବାର ଦିଗେ ସହଯୋଗ କରବାର ଲାଗି ବୈଠକଟି ସରକାରଙ୍କ ତରଫରୁ ସବୁ ରାଜନୈତିକ ଦଳକେ ଅନୁରୋଧ କରାଯିବା। ଜୁଲାଇ 21 ଅଗଷ୍ଟ 21 ତକ ହେବାରକେ ଥିବା ମୌସୁମୀ ଅଧିବେଶନଟି ବହୁଟି ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଭୁବନେଶ୍ୱର ଲୋକସେବା ଭବନଠାରେ ରାଜ୍ୟ କ୍ୟାବିନେଟ୍ର ବୈଠକ ଚାଲିଛି। ବୈଠକଟି ବହୁଟି ଗୁରୁତ୍ୱପୂର୍ଣ୍ଣ ବିଷୟଟି ଆଲୋଚନା ଚାଲିଛି। ପୂର୍ତ୍ତ, ଜଳସମ୍ପଦ, ସ୍ୱାସ୍ଥ୍ୟ ବିଭାଗର ସମ୍ମିଳିତ ପ୍ରସ୍ତାବମାନଙ୍କୁ ବୈଠକଟି ଅନୁମୋଦନ କରାଯାଇପାରେ ବୋଲି ଆଶା କରାଯାଉଛି। ଭୁବନେଶ୍ୱରଠାରେ ଆଇବା 21 ସୋମବାର ଦିନ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବା। ଆଇବା ଶୁଣାଣି ତାରିଖ ଗଣମାଧ୍ୟମ ଜରିଆରେ ଲୋକ ଜନି ଦିଆଯିବା ବୋଲି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଲୋକର ଓଜନ ବଢ଼ବାରଟା ଇହାଦେ ଦେଶେ ବଡ଼ ସମସ୍ୟା ଭାବେ ଦେଖାଦେଇଛି। ଇତାର ମୁକାବିଲା କରବାର ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଟିଏ ସ୍ୱାସ୍ଥ୍ୟକର ଜୀବନଶୈଳୀ ଅପ୍ନାବାରକେ ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍। ପ୍ରଧାନମନ୍ତ୍ରୀଙ୍କର ଆହ୍ୱାନ ଉତ୍ତରୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଓଜନ ବଢ଼ବାର ମୁକାବିଲା ଦିଗେ ଆଜି ଗୋଟିଏ ମାର୍ଗଦର୍ଶିକା ଜାରି କରାଯାଇଛି। ମାର୍ଗଦର୍ଶିକା ଅନୁସାରେ ସବୁ ମନ୍ତ୍ରଣାଳୟ, ବିଭାଗ, କାର୍ଯ୍ୟାଳୟ ଆଉ ଭିନ୍ ଭିନ୍ ଅନୁଷ୍ଠାନର କାର୍ଯ୍ୟାଳୟ ବାହାରେ ଖାଦ୍ୟଟି ଥିବା ତେଲ ଆଉ ଚିନିର ପରିମାଣ ବାବଦେ ତାଲିକା ଥିବା ବୋର୍ଡ ଲଗାଯିବା। କେନ୍ ଖାଦ୍ୟଟି କେତେ ପରିମାଣର ତେଲ ଆଉ ଚିନି ରହିଛି ସେ ବାବଦେ ଲୋକ ସଚେତନ କରାଯିବା। ସେଆଡ଼େ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ତରଫରୁ ବିଲ୍ ତାର ଅଧୀନରେ ଥିବା ସ୍କୁଲମାନଙ୍କେ ଇ ବୋର୍ଡ ଲଗାଯିବାରକେ ନିର୍ଦ୍ଦେଶନାମା ଜାରି କରାଯାଇଛି। ସୁଶାସନ ଅଭ୍ୟାସ ବିଷୟବସ୍ତୁ ଉପରେ ଆଇବା କାଲିଠାରୁ ଭୁବନେଶ୍ୱରଠାରେ ଦୁଇଦିନିଆ ଜାତୀୟ ସମ୍ମିଳନୀ ମୂଲ ହେବା। କେନ୍ଦ୍ର ପ୍ରଶାସନିକ ସଂସ୍କାର ଆଉ ସାଧାରଣ ଅଭିଯୋଗ ବିଭାଗ ଆଉ ରାଜ୍ୟ ସରକାରଙ୍କ ତରଫରୁ ହେବାରକେ ଥିବା ସମ୍ମିଳନୀକେ କେନ୍ଦ୍ର କାର୍ମିକ ଆଉ ସାଧାରଣ ଅଭିଯୋଗ ରାଷ୍ଟ୍ରମନ୍ତ୍ରୀ ଡାକ୍ତର ଜିତେନ୍ଦ୍ର ସିଂ ଆଉ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମିଶିକରି ଉଦ୍ଘାଟନ କରିବେ। ଓଡ଼ିଶା ହାଇକୋର୍ଟର ନୂଆ ବିଚାରପତି ଭାବେ ଜଷ୍ଟିସ୍ ମାନସ ରଞ୍ଜନ ପାଠକ ଏବେ ସୋମବାର ଦିନ ଶପଥ ଗ୍ରହଣ କରିବେ। ସକାଳର 10 ବଜେ ହାଇକୋର୍ଟ ସମ୍ମିଳନୀ କକ୍ଷନ ମୁଖ୍ୟ ବିଚାରପତି ଜଷ୍ଟିସ୍ ହରିଶ ଟଣ୍ଡନ ତାଙ୍କୁ ଶପଥପାଠ କରାବେ। ସୂଚନା ଅନୁସାରେ ଜଷ୍ଟିସ୍ ପାଠକଙ୍କ ଗୌହାଟୀ ହାଇକୋର୍ଟନୁ ଓଡ଼ିଶା ହାଇକୋର୍ଟକେ ବଦଲି ହୋଇଛି। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। 2025-26 ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଲାଗି ଆଇବାକାଲଠାନୁ ପଞ୍ଜିକରଣ ପ୍ରକ୍ରିୟା ମୂଲ ହେବା। ଇଟା 15 ତାରିଖ ତକ୍ ଚାଲବା ବୋଲି ଉପମୁଖ୍ୟମନ୍ତ୍ରୀ ଆଉ ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତି ପରିଡ଼ା କହିଛନ୍। ଭୁବନେଶ୍ୱରଠାରେ ଗୋଟିଏ ସାମ୍ବାଦିକ ସମ୍ମିଳନୀ ଜରିଆରେ ଶ୍ରୀମତୀ ପରିଡ଼ା ଇ ବାବଦେ ସୂଚନା ଦେଇକରି କହିଛନ୍, ଯୋଜନାଥି ସାମିଲ ହେବାର୍କେ ଦମ୍ପତି ଭିତରୁ ଝନେକେ 60 ବର୍ଷ ବୟସନୁ ଅତ୍କା ହେବାର ଜରୁରୀ। ତୀର୍ଥଯାତ୍ରା ଲାଗି ଇଚ୍ଛୁକ ବରିଷ୍ଠ ନାଗରିକମାନେ yatra.odisha.gov.in ପୋର୍ଟାଲ୍ଟି ଅନ୍ଲାଇନ୍ ଆବେଦନ କରିପାରିବେ। ଇତାର ସହିତ ଜିଲ୍ଲା ଆଉ ବ୍ଲକ ପ୍ରଶାସନ ପାଖେ ବିଲ୍ ଅଫ୍ଲାଇନ୍ଟି ଆବେଦନ କରିପାରିବେ। ସେନ୍ତା ଅତ୍କା ସୂଚନା ଲାଗି ପର୍ଯ୍ୟଟନ ବିଭାଗର ୱେବ୍ସାଇଟ୍ dot.odisha.gov.in ଲଗ୍ଇନ୍ କରିପାରିବେ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍। ପୁରୀ ରଥଯାତ୍ରା ଦଲାଚକଟା ଘଟଣାକେ ନେଇକରି ଆଜି 2 ନମ୍ବର ଦିନେ ଭିଲ୍ ତଦନ୍ତ ଅଧିକାରୀ ଆଉ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ପୁଲିସ୍ ଆଉ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀମାନଙ୍କଠାରୁ ସାକ୍ଷ୍ୟ ଗ୍ରହଣ କରିଛନ୍। ପୁରୀ ସ୍ୱତନ୍ତ୍ର ସର୍କିଟ୍ ହାଉସ୍ଠାରେ କମିଶନରଙ୍କ ସାମ୍ନାନ ଘଟଣାଥି ନିଲମ୍ବିତ 2 ଜଣ ପୁଲିସ୍ ଅଧିକାରୀ ସାକ୍ଷୀ ଆଉ ତଥ୍ୟ ଉପସ୍ଥାପନ କରିଛନ୍। ଗଲାକାଲି 40 ଜଣ ଅଧିକାରୀ ତଦନ୍ତ ଅଧିକାରୀଙ୍କୁ ସାକ୍ଷ୍ୟ ପ୍ରମାଣ ଦେଇଥିଲେ। ଘଟଣାଥି ତଦନ୍ତ ଅଧିକାରୀ ଏପ୍ତକ 147 ଜଣଙ୍କଠାରୁ ସାକ୍ଷ୍ୟ ଆଉ ତଥ୍ୟ ଗ୍ରହଣ କରିସାରିଛନ୍। ବନ ବିଭାଗ ଆର୍ସିସିଏଫ୍ ଭି ନିଲାନ ନାବର ଆଜ ବୌଦ୍ଧ ଜିଲ୍ଲା ଗସ୍ତ କରିକରି ଭିନ୍ ଭିନ୍ ପ୍ରକଳ୍ପର ପରିଦର୍ଶନ ଓ ସମୀକ୍ଷା କରିଛନ୍। ଏହି ଅବସରରେ ଆର୍ସିସିଏଫ୍ ବୌଦ୍ଧ ବନଖଣ୍ଡ ତରଫ ହୋଇଥିବା ବୃକ୍ଷରୋପଣ ଆଉ ୱାଚ୍ ଟାୱାର ବୁଲି ଦେଖିଥିଲେ। ଏହି ଅବସରରେ ଏକ ପେଡ୍ ମା କେ ନାମ କାର୍ଯ୍ୟକ୍ରମଟି ସାମିଲ ହୋଇକରି ଗଛ ଯୋଗାଇଥିଲେ। ସେନ୍ତା ବାମଣ୍ଡା ମେଗା ନର୍ସରୀ, ବୀର ନରସିଂହପୁର ସ୍ଥାୟୀ ନର୍ସରୀ ବୁଲି ଦେଖିଥିଲେ। ରାଣୀଗଞ୍ଜ ଗୋରାସାହି ଗ୍ରାମ୍ୟ ଜଙ୍ଗଲର ସବୁଜ ମହାନଦୀ କୃତ୍ରିମ ବନୀକରଣ ଯୋଜନାଟି 25,000 ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍ ଏନ୍ଏସ୍ସିଠାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ କାର୍ଯ୍ୟକ୍ରମ ହୋଇଯାଇଛି। ଏନ୍ଏସ୍ସି ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମଟି କଳାହାଣ୍ଡି ସାଂସଦ ମାଳବିକା ଦେବୀ ଯୋଗ ଦେଇକରି ହିତାଧିକାରୀମାନଙ୍କୁ କାର୍ଯ୍ୟାଦେଶ ବାଣ୍ଟିଛନ୍। ଦେବଗଡ଼ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ରାଜସ୍ୱ ସମୀକ୍ଷା ବୈଠକ ହୋଇଯାଇଛି। ଜିଲ୍ଲାନ ଜୁନ୍ ମାସେ ଧାରିଜ ଭିନ୍ ଭିନ୍ ବକେୟା ରାଜସ୍ୱ ଆଦାୟ ବାବଦେ ଆଲୋଚନା କରାଯାଇଥିଲା। ଏଥି ରାଜସ୍ୱ ଆଉ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହିକରି ତଥ୍ୟ ଉପସ୍ଥାପନ କରିଥିଲେ। 64 ନମ୍ବର ପୁରୁଷ ଆନ୍ତଃ ଜିଲ୍ଲା ଫୁଟବଲ ଚାମ୍ପିୟନସିପ୍ 2025 ସାହାଣୀ କପ୍ ବୌଦ୍ଧ ଜିଲ୍ଲା ଷ୍ଟାଡିୟମଠାରେ ଉଦ୍ଘାଟିତ ହୋଇଛି। ଓଡ଼ିଶା ଫୁଟବଲ ଏସୋସିଏସନ୍ ଆଉ ରାଜ୍ୟ କ୍ରୀଡ଼ା ବିଭାଗର ମିଲିତ ସହଯୋଗଥି ଆୟୋଜିତ ପ୍ରତିଯୋଗିତା ରାଜ୍ୟର 4ଟା ଜାଗାନ ମୂଲ ହୋଇଛି। ଆଜିର କାର୍ଯ୍ୟକ୍ରମକେ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ଆଉ କନ୍ଧମାଳ ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଉଦ୍ଘାଟନ କରିଛନ୍। ଟୁର୍ଣ୍ଣାମେଣ୍ଟଟି ସମ୍ବଲପୁର, ବରଗଡ଼, ଦେବଗଡ଼, ବଲାଙ୍ଗୀର, ନୂଆପଡ଼ା, କଳାହାଣ୍ଡି, ବୌଦ୍ଧ, କନ୍ଧମାଳ, ନୟାଗଡ଼ ଦଳ ଭାଗ ନେଇଛନ୍। ଆଜିର ଉଦ୍ଘାଟନୀ ମ୍ୟାଚ୍ ସମ୍ବଲପୁର ଆର୍ କନ୍ଧମାଳ ଆଉ ଗୋଟେ ମ୍ୟାଚ୍ ବୌଦ୍ଧ ଆଉ ନୂଆପଡ଼ା ଭିତରେ ହୋଇଥିଲା। ପହିଲା ମ୍ୟାଚ୍ଟି 3-0 ଗୋଲ୍ଟି ସମ୍ବଲପୁର ଦଳ ଜିତିଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ଡିଗ୍ରୀ ମହିଳା କଲେଜ ଜାତୀୟ ସେବା ଯୋଜନା ମହିଳା ୟୁନିଟ୍ ତରଫ ଯୌନ ନିର୍ଯାତନା ନିରୋଧି ସଚେତନତା ଶିବିର ହୋଇଯାଇଛି। ଯୋଜନା ଅଧିକାରୀ ପୁଷ୍ପାଞ୍ଜଳି ପ୍ରଧାନୀଙ୍କ ଅଧ୍ୟକ୍ଷତାରେ ହୋଇଥିବା କାର୍ଯ୍ୟକ୍ରମଟି କଲେଜ ଅଧ୍ୟକ୍ଷା ଲିଜା ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଖରାପ ବ୍ୟବହାର ଦିଗେ ସତର୍କ ରହିବାରକେ ଛାତ୍ରୀମାନଙ୍କୁ ଆହ୍ୱାନ ଦେଇଥିଲେ। ଉତ୍ତର ପଶ୍ଚିମ ବଙ୍ଗୋପସାଗର, ପଶ୍ଚିମବଙ୍ଗ ଆଉ ଓଡ଼ିଶାର ସମୁଦ୍ର ଖଣି ଇଲାକାନ ହୋଇଥିବା ଅବପାତ ଦୁର୍ବଳ ହୋଇକରି ଲଘୁଚାପ ହୋଇଛି। ଏଥର ପ୍ରଭାବଟି ରାଜ୍ୟର ଭିନ୍ ଭିନ୍ ଜାଗାନ ମଧ୍ୟମରୁ ଜବର ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଝାରସୁଗୁଡ଼ା, ବରଗଡ଼, ଜଗତସିଂହପୁର ଆଉ ଭବାନୀପାଟଣାନ ଜବର ବର୍ଷା ହୋଇଯାଇଛି। ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଆଉ ମୟୂରଭଞ୍ଜ ଜିଲ୍ଲାନ ଆଜି ଜବର ବର୍ଷା ହୋଇପାରେ। ଆଇବା ଶନିବାର ତକ୍ ରାଜ୍ୟ ବର୍ଷାର ପ୍ରଭାବ ଲାଗି ରହିବା ଆଉ ରବିବାରନୁ ବର୍ଷାର ପରିମାଣ କମ୍ବା। ଗଲା 24 ଘଣ୍ଟା ଭିତରେ କେନ୍ଦୁଝର ଜିଲ୍ଲାର ତେଲକୋଇଠାରେ ସବୁନୁ ଜହ 124.6 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେସେ ମୁଖିଆ ଖବର ଫେରଘେ। କୃଷି କ୍ଷେତ୍ରର ଉତ୍ପାଦନ ବଢ଼ାବା ଲାଗି ପ୍ରଧାନମନ୍ତ୍ରୀ ଧନଧାନ୍ୟ କୃଷି ଯୋଜନାକେ କେନ୍ଦ୍ର କ୍ୟାବିନେଟ୍ର ଅନୁମୋଦନ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଚାଲିଛି ରାଜ୍ୟ କ୍ୟାବିନେଟ୍ ବୈଠକ। ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଲାଗି ଆଇବାକାଲଠାରୁ ମୂଲ ହେବା ପଞ୍ଜିକରଣ। ବୌଦ୍ଧଠାରେ ଉଦ୍ଘାଟିତ ହେଲା ଆନ୍ତଃ ଜିଲ୍ଲା ସାହାଣୀ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଉ ଉତ୍ତର ପଶ୍ଚିମ ବଙ୍ଗୋପସାଗରନ ହୋଇଥିବା ଲଘୁଚାପ ପ୍ରଭାବଟି ଏବେ ଶନିବାର ତକ ରାଜ୍ୟର ବଡ଼ଭାଗୀ ଜାଗାନ ବର୍ଷାର ସମ୍ଭାବନା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।